ଦ୍ୱିତୀୟ ରାଜାବଳୀ ଅଧ୍ୟାୟ ଚବିଶ। ତାଙ୍କର ଅଧିକାରର ସମୟରେ ବାବିଲର ରାଜା ନବୁକଦ୍ନେଚର ଆସନ୍ତେ ଜିହୋୟାକିମ୍ ତିନି ବର୍ଷ ତାହାର ଦାସ ହେଲେ, ତହିଁତରେ ସେ ଫେରି ତାହାର ବିଦ୍ରୋହୀ ହେଲେ। ଏଉତରେ ସଦାପ୍ରଭୁ ତାଙ୍କ ବିରୁଦ୍ଧରେ କଲ୍ଦୀୟ ସୈନ୍ୟଦଳ ଓ ଅରାମୀୟ ସୈନ୍ୟଦଳ ଓ ମୋଆବୀୟ ସୈନ୍ୟଦଳ ଓ ଅମନ ସନ୍ତାନମାନଙ୍କ ସୈନ୍ୟଦଳ ପ୍ରେରଣ କଲେ। ସଦାପ୍ରଭୁ ଆପଣା ଦାସ ଭବିଷ୍ୟତ ବକ୍ତାଗଣ ଦ୍ୱାରା ଯାହା କହିଥିଲେ ଆପଣଙ୍କର ସେହି ବାକ୍ୟାନୁସାରେ ଜିହୁଦାକୁ ବିନାଶ କରିବା ପାଇଁ ତହିଁ ବିରୁଦ୍ଧରେ ସେମାନଙ୍କୁ ପ୍ରେରଣ କଲେ। ପ୍ରକୃତରେ ମନସ୍ଥିର ପାପ ସକାଶୁ ତାହାର ସମସ୍ତ କୃତକର୍ମାନୁସାରେ ଓ ମଧ୍ୟ ସେ ନିର୍ଦ୍ଦୋଷ ରକ୍ତପାତ କରିବା ସକାଶୁ ଜିହୁଦାକୁ ଆପଣା ଦୃଷ୍ଟିରୁ ଦୂର କରିବା ଲାଗି ସଦାପ୍ରଭୁଙ୍କ ଆଜ୍ଞାରେ ସେମାନଙ୍କ ପ୍ରତି ଏହା ଘଟିଲା, କାରଣ ମନସି ନିର୍ଦ୍ଦୋଷ ରକ୍ତରେ ଜିରୁସାଲମକୁ ପରିପୂର୍ଣ୍ଣ କଲା। ପୁଣି ସଦାପ୍ରଭୁ କ୍ଷମା କରିବାକୁ ସମ୍ମତ ନହେଲେ। ଏହି ଜିହୋୟାକିମ୍ଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା କି ଜିହୁଦା ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ? ଏଉତାରେ ଜିହୋୟାକିମ୍ ଆପଣା ପିତୃଲୋକଙ୍କ ସହିତ ଶୟନ କଲେ, ତହୁଁ ତାଙ୍କର ପୁତ୍ର ଜିହୋୟାକିମ୍ ତାଙ୍କର ପଦରେ ରାଜ୍ୟ କଲେ। ଏଥିଉତ୍ତରେ ମିଶରର ରାଜା ପୁନର୍ବାର ଆପଣା ଦେଶରୁ ଆଉ ଆସିଲେ ନାହିଁ, କାରଣ ବାବିଲର ରାଜା ମିଶରର ନଦୀଠାରୁ ଫରାତ ନଦୀ ପର୍ଯ୍ୟନ୍ତ ମିଶ୍ରୀୟ ରାଜାଙ୍କର ସମସ୍ତ ଅଧିକାର ହସ୍ତଗତ କରିଥିଲେ। ଜିହୋୟାକିମ୍ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ଅଠର ବର୍ଷ ବୟସ୍କ ଥିଲେ ଓ ସେ ଜିରୁସାଲେମରେ ତିନି ମାସ ରାଜ୍ୟ କଲେ। ତାଙ୍କର ମାତାଙ୍କର ନାମ ନହୁଷ୍ଟା, ସେ ଜିରୁସାଲେମ ନିବାସୀ ଇଲନାଥନର କନ୍ୟା। ଜିହୋୟାକିମ୍ ଆପଣା ପିତାଙ୍କର ସମସ୍ତ କ୍ରିୟାନୁସାରେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ। ସେ ସମୟରେ ବାବିଲର ରାଜା ନବୁକଦ୍ନେଚରର ଦାସମାନେ ଜିରୁସାଲେମକୁ ଆସିଲେ, ତହିଁରେ ନଗର ଅବରୁଦ୍ଧ ହେଲା। ପୁଣି ତାହାର ଦାସମାନେ ଅବରୋଧ କରୁଥିବା ସମୟରେ ବାବିଲର ରାଜା ନବୁକଦ୍ନେଚର ନଗରରେ ଉପସ୍ଥିତ ହେଲା। ତହିଁରେ ଜିହୁଦାର ରାଜା ଜିହୋୟାକିମ୍ ଓ ତାଙ୍କର ମାତା ଓ ତାଙ୍କର ଦାସମାନେ ଓ ତାଙ୍କର ଅଧିପତିମାନେ ଓ ତାଙ୍କର ନପୁଂସକମାନେ ବାବିଲର ରାଜା ନିକଟକୁ ବାହାରିଗଲେ। ପୁଣି ବାବିଲ ରାଜା ଆପଣା ଅଧିକାରର ଅଷ୍ଟମ ବର୍ଷରେ ତାଙ୍କୁ ଧରିଲା, ଆଉ ସେ ସଦାପ୍ରଭୁଙ୍କ ଉକ୍ତି ଅନୁସାରେ ସେ ସ୍ଥାନରୁ ସଦାପ୍ରଭୁଙ୍କ ଗୃହର ସମସ୍ତ ଧନ ଓ ରାଜଗୃହର ଧନ ନେଇଗଲା, ଓ ଇସ୍ରାଏଲ୍ର ରାଜା ସଲମନ୍ ସଦାପ୍ରଭୁଙ୍କ ମନ୍ଦିରରେ ଯେ ସକଳ ସ୍ୱର୍ଣ୍ଣମୟ ପାତ୍ର ନିର୍ମାଣ କରିଥିଲେ ତାହା ସବୁ ଖଣ୍ଡ ଖଣ୍ଡ କରି କାଟି ପକାଇଲା। ଆହୁରି ସେ ଜିରୁସାଲେମର ସମସ୍ତ ଲୋକଙ୍କୁ ଓ ଅଧିପତି ସମସ୍ତଙ୍କୁ ଓ ମହାବିକ୍ରମଶାଳୀ ଲୋକ ସମସ୍ତଙ୍କୁ ଏପରି ଦଶ ସହସ୍ର ବନ୍ଦୀଙ୍କୁ ଆଉ ସମସ୍ତ ଶିଳ୍ପକାର ଓ କର୍ମକାରମାନଙ୍କୁ ନେଇଗଲା। ଦେଶର ନିତାନ୍ତ ଦରିଦ୍ର ଲୋକ ଛଡ଼ା ଆଉ କେହି ଅବଶିଷ୍ଟ ରହିଲେ ନାହିଁ। ଆହୁରି ସେ ଜିହୋୟାକିମ୍ଙ୍କୁ ବାବିଲକୁ ନେଇଗଲା ଏବଂ ରାଜାଙ୍କ ମାତାକୁ ଓ ରାଜାଙ୍କର ପତ୍ନୀମାନଙ୍କୁ ଓ ତାଙ୍କର ନପୁଂସକମାନଙ୍କୁ ଓ ଦେଶର ପ୍ରଧାନ ଲୋକମାନଙ୍କୁ ସେ ଜିରୁସାଲେମରୁ ବନ୍ଦୀ କରି ବାବିଲକୁ ନେଇଗଲା, ଆଉ ସମସ୍ତ ବଳବାନ ଲୋକଙ୍କୁ ଅର୍ଥାତ୍ ସାତ ସହସ୍ର ଲୋକଙ୍କୁ ଓ ଏକ ସହସ୍ର ଶିଳ୍ପକାର ଓ କର୍ମକାର ଲୋକଙ୍କୁ ବାବିଲର ରାଜା ବନ୍ଦୀ କରି ବାବିଲକୁ ନେଇଗଲା। ଏ ସମସ୍ତେ ବଳବାନ ଓ ଯୁଦ୍ଧ ଯୋଗ୍ୟ ଥିଲେ। ପୁଣି ବାବିଲର ରାଜା ଜିହୋୟାକିମ୍ଙ୍କର ପିତୃବ୍ୟ ମତନୀୟଙ୍କୁ ତାଙ୍କର ପଦରେ ରାଜା କଲା ଓ ତାଙ୍କ ନାମ ବଦଳାଇ ସିଦ୍ଦିକୀୟ ରଖିଲା। ସିଦ୍ଦିକୀୟ ରାଜ୍ୟ କରିବାକୁ ଆରମ୍ଭ କରିବା ବେଳେ ଏକୋଇଶ ବର୍ଷ ବୟସ୍କ ହୋଇଥିଲେ ଓ ସେ ଜିରୁସାଲେମରେ ଏଗାର ବର୍ଷ ରାଜ୍ୟ କଲେ। ତାଙ୍କର ମାତାଙ୍କର ନାମ ହମୁଟଲ, ସେ ଲିବ୍ନା ନିବାସୀ ଜିରିମିୟର କନ୍ୟା। ଆଉ ସେ ଜିହୋୟାକିମ୍ଙ୍କର କୃତ ସମସ୍ତ କର୍ମାନୁସାରେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ, କାରଣ ସଦାପ୍ରଭୁଙ୍କ କ୍ରୋଧ ସକାଶୁ ସେ ସେମାନଙ୍କୁ ଆପଣା ଛାମୁରୁ ଦୂର ନ କରିବା ପର୍ଯ୍ୟନ୍ତ ଜିରୁସାଲେମ ଓ ଜିହୁଦା ପ୍ରତି ଏପରି ଘଟଣା ଘଟିଲା।